ଆଜ୍ଞା ଜଜମାନେ, ଏତେ ଦିନ ତଳେ ପ୍ରଭୁ ସତ୍ୟନାରାୟଣ ଆପଣଙ୍କର ମନ କଥା ବୁଝି ପୁତ୍ର ସନ୍ତାନ ଟିଏ ଦେଲେ, ତା ନାଁ କଣ ରଖିବା?
ନାରାୟଣ 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 ପୁଅ ନା ମୋର ଅତି ଶ୍ରଦ୍ଧାରେ ଦେଇଛି ମୁଁ ନାରାୟଣ ନାରାୟଣ ପୁଅକୁ ଡାକିଲେ ଯଦି ପୁଅ ନ ଶୁଣିବ ବୈକୁଣ୍ଠେ ଥାଇ ପ୍ରଭୁ ତୁମେ ହିଁ ଶୁଣିବ ଯଦି ନ ଯିବ ମୋ ପ୍ରାଣ ନାରାୟଣ 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 ନାରାୟଣ
ନାରାୟଣ ନାରାୟଣ ନାରାୟଣ ନାରାୟଣ ଅତି
ବୈକୁଣ୍ଠେ ଥାଇ ପ୍ରଭୁ ତୁମେ ହିଁ ଶୁଣ।